ଆଇବ ପୁସ୍ତକ ଅଧ୍ୟାୟ ଏଗାର ସୋଫର ଅଧିକ ମନ୍ଦ ଆବଶ୍ୟକ। ଏଥିରେ ନାମାଥିଓ ସୋଫର ଉତ୍ତର କରି କହିଲା, ଏତେ କଥା ରଖି କିଛି ଉତ୍ତର ଦିଆଯିବ ନାହିଁ, ଓ ବକୁଆ ଲୋକ କ'ଣ ନିର୍ଦ୍ଦୋଷ ଗଣାଯିବ? ତୁମ୍ଭର ଦର୍ପ କ'ଣ ଲୋକମାନଙ୍କୁ ନିରବ କରିବ? ଓ ତୁମ୍ଭେ ପରିହାସ କଲେ କେହି କ'ଣ ତୁମ୍ଭକୁ ଲଜ୍ଜିତ କରିବ ନାହିଁ? କାରଣ ତୁମ୍ଭେ କହୁଅଛ, ମୋହର ବାକ୍ୟ ଶୁଦ୍ଧ, ମୁଁ ତୁମ୍ଭ ଦୃଷ୍ଟିରେ ଶୁଚି। ମାତ୍ର ଆହା, ଯେବେ ପରମେଶ୍ୱର କଥା କହନ୍ତେ ଓ ତୁମ୍ଭ ପ୍ରତିକୂଳରେ ଆପଣ ଓଷ୍ଠାଧର ଫିଟାନ୍ତେ, ପୁଣି ଜ୍ଞାନର ନିଗୁଢ଼ତତ୍ଵ ଅର୍ଥାତ୍ ତହିଁର ବହୁବିଧ ଫଳଦାୟକ କର୍ମଣ୍ୟତା ତୁମ୍ଭକୁ ଜ୍ଞାତ କରାନ୍ତେ। ଏହେତୁ ଜାଣ ଯେ ପରମେଶ୍ୱର ତୁମ୍ଭ ଅପରାଧ ଅପେକ୍ଷା ଉଣା ପରିଶୋଧ ତୁମ୍ଭଠାରୁ ନେଉଅଛନ୍ତି। ତୁମ୍ଭେ କ'ଣ ଅନୁସନ୍ଧାନ ଦ୍ୱାରା ପରମେଶ୍ୱରଙ୍କୁ ପାଇପାର? ତୁମ୍ଭେ କ'ଣ ସର୍ବଶକ୍ତିମାନଙ୍କର ସମ୍ପୂର୍ଣ୍ଣ ତତ୍ତ୍ୱ ପାଇପାର? ତାହା ଆକାଶତୁଲ୍ୟ ଉଚ୍ଚ। ତୁମ୍ଭେ କ'ଣ କରିପାର? ପାତାଳଠାରୁ ଗଭୀର ତୁମ୍ଭେ କ'ଣ ଜାଣିପାର? ତହିଁର ପରିମାଣ ପୃଥିବୀ ଅପେକ୍ଷା ଦୀର୍ଘ ଓ ସମୁଦ୍ର ଅପେକ୍ଷା ପ୍ରଶସ୍ତ। ଯଦି ପରମେଶ୍ୱର ଚାଲିଯାଆନ୍ତି ଓ ବନ୍ଦ କରନ୍ତି ଓ ବିଚାର ସଭାକୁ ଡାକନ୍ତି, ତେବେ କିଏ ତାହାଙ୍କୁ ବାରଣ କରିପାରେ? କାରଣ ସେ ଅସାର ଲୋକଙ୍କୁ ଜାଣନ୍ତି, ସେ ଆଲୋଚନା ନ କରି ହିଁ ଅଧର୍ମ ଦେଖନ୍ତି। ଜଣେ ଅସାର ମନୁଷ୍ୟ ବୁଦ୍ଧିବାନ ହୋଇପାରିବ, କିନ୍ତୁ ଯେବେ ବନ୍ୟ ଗର୍ଦ୍ଧବଶାବକ ମନୁଷ୍ୟକୁ ଜାତ କରିବ। ଯଦି ତୁମ୍ଭେ ଯଥାର୍ଥ ରୂପେ ଆପଣ ଅନ୍ତଃକରଣ ସୁସ୍ଥିର କରି ତାହାଙ୍କ ଆଡ଼େ ଆପଣ ହସ୍ତ ବିସ୍ତାର କର, ଯଦି ତୁମ୍ଭ ହସ୍ତରେ ଅଧର୍ମ ଥାଏ ତାହା ଦୂର କରିଦିଅ, ଓ ଅଧର୍ମକୁ ତୁମ୍ଭ ତମ୍ବୁରେ ବାସ କରିବାକୁ ନ ଦିଅ, ତେବେ ତୁମ୍ଭେ ନିଶ୍ଚୟ କଳଙ୍କରହିତ ହୋଇ ଆପଣ ମୁଖ ଟେକିବ। ଆହୁରି ତୁମ୍ଭେ ସୁସ୍ଥିର ହେବ ଓ ଭୟ କରିବ ନାହିଁ। ତୁମ୍ଭେ ଆପଣ ଦୁଃଖ ପାଶୁରି ପକାଇବ, ବହିଗଲା ଜଳତୁଲ୍ୟ ତାହା ସ୍ମରଣ କରିବ। ତୁମ୍ଭର ଜୀବନ ମଧ୍ୟାହ୍ନ ଅପେକ୍ଷା ନିର୍ମଳ ହେବ, ଅନ୍ଧକାର ଥିଲେ ହେଁ ତାହା ପ୍ରଭାତ ତୁଲ୍ୟ ହେବ, ପୁଣି ଭରସା ଥିବାରୁ ତୁମ୍ଭେ ନିର୍ବିଘ୍ନରେ ରହିବ। ଆହୁରି ତୁମ୍ଭେ ଆପଣ ଚତୁର୍ଦିଗ ଅନ୍ୱେଷଣ କରି ନିରାପଦରେ ବିଶ୍ରାମ କରିବ, ମଧ୍ୟ ତୁମ୍ଭେ ଶୟନ କଲେ କେହି ତୁମ୍ଭକୁ ଭୀତ କରିବ ନାହିଁ, ବରଞ୍ଚ ଅନେକ ତୁମ୍ଭ ନିକଟରେ ନିବେଦନ କରିବେ। ମାତ୍ର ଦୁଷ୍ଟମାନଙ୍କର ଚକ୍ଷୁ ନିସ୍ତେଜ ହେବ ଓ ସେମାନଙ୍କର ପଳାଇବାର ବାଟ ରହିବ ନାହିଁ, ଆଉ ସେମାନଙ୍କର ଭରସା ପ୍ରାଣତ୍ୟାଗରେ ପରିଣତ ହେବ।